ओम शांति। 24 जून 2025 मसीह साकारा महावाक्य मातेश्वरी जी पुण्य स्मृति दिवस प्रातः क्लास सुनाई मधुर महावाक्य गीत मेरा छोटा सा संसार देखो ये संसार है यह कौन सी समय गायन अटे काहेकि ना ऐ संगम समय रे ही आम ब्राह्मण मानकर एहा एक छोटिया संसार तेबे एहा आमर केऊ परिवार कथा पिला माने क्रम अनुसार जानिछंती एवं कहउछंती आमे परम पिता परमात्मा शिवंकर नाती नातुणी तथा ब्रह्मा सरस्वतींकर मुखावली मुखवंशी संतान अटो विष्णु एवं शंकर आमर बड़ बापा अटंती आमे परस्पर भाई भणी अटो एहा आमर बहुत छोटिया संसार एहा व्यतीत आमर अन्य कौनसी संबंध ही नाही वर्तमान समय रे आमर केवल एतिकी ही संबंध रही देखो आमर संबंध केते बड़ अधिकारी सहित रही आमर जेजे बापा शिव अटंती नाम केते श्रेष्ठ अटे जे कि सारा मनुष्य सृष्टिर बीज रूप अटंती सब आत्मा मानकर कल्याणकारी अटंती तेणु तांको हर हर भोलानाथ शिव महादेव कहा जाउछ से सारा सृष्टिर दुख हर्ता सुख कर्ता अटंती जहांक द्वारा आम मानंकु सुख शांति पवित्रतार बहुत बड़ अधिकार प्राप्त हेउछ जेतेबेले समस्ते शांति रे रहउछंती सेतेबेले कर्म बंधनर कौनसी हिसाब न थाए किंतु ताहा मध्य पवित्रता आधार रे प्राप्त होई थाए जे पर्यंत पितांकर पालना रूपी संपूर्ण संपत्ति प्राप्त करिना हो पितांक ठारु प्रमाण पत्र मिलना ही से पर्यंत विश्वर राज्य भाग्यर संपत्ति मिली पारिबो नहीं देखो ब्रह्मा बाबांक उपरे केते बड़ काम रहिछि पांच विकार द्वारा मैला होई जायथिबा आत्मा मानंको पवित्र करुछंती जेऊ अलौकिक कार्यरे प्राप्ति अर्थात प्रारब्ध रूपरे सत्ययुगर प्रथम नंबर श्रीकृष्ण पदर प्राप्ति हेउछि एबे देखो सेही पितांक सहित संबंध किपरि रहिछि तेणु केते निश्चिंत एवं खुशी हेबा दरकार एबे प्रत्येक निजर हृदय को पचार मु संपूर्ण रूपरे तांकर होई जायछि तो भाविबा दरकार जे जेहेतु पिता परमात्मा आसीछंती तेणु तांक ठारो मु संपूर्ण संपत्ति किपरि नेबे विद्यार्थी मानंकर काम हला संपूर्ण पुरुषार्थ करी स्कॉलरशिप नेबा तेणु मु कहे कि प्रथम लॉटरी न जीतिबी एहा कहि बीज मालार गुंथा हेबा कहाजिबो किंतु एमिति बहुत अछंती जे माने कि दुईटी लड्डू धरी बसिछंती एठिकार विनाशी लौकिक सुख मध्य नेबी एवं वैकुंठर सुख मध्य नेबी एपरि विचारधारा रखुथिबा आत्मा मानंको मध्य बा मध्यम बा कनिष्ठ पुरुषार्थी कहाजिबो सर्वोत्तम पुरुषार्थी नुहे जदि बाबा देबारे अवहेला करुनाहांती तेबे नेबा वाला अवहेला काहेकि करुछंती सेथिपाई गुरु नानक कहिछंती परमात्मा तो दाता अटंती समर्थ अटंती किंतु आत्मा मानंक भितरे नेबार मध्य शक्ति नाही कथारे अछि तेंदा दे लेंदा थक पावे देबा वाला देउछंती किंतु नेबा वाला थकी जाउछन्ति तुममानंक मनरे आसुथिबो जे आमे काहे की न चाहिबो आमको मध्य से भली पद मिलु किंतु देखो बाबा केते मेहनत करुछन्ति तथापि माया केते विघ्न पकाउछि काहे की जानिछ काहे गिना एबे मायार राज्य समाप्त हेबाको जाउछि एबे माया एही दुनियारो सुख शांति रूपी सार ही समाप्त कर देछि सेथि पई तो परम पिता परमात्मा आसी छन्ते तांको भितरे ही सब रस समाहित अटे तांको ठारो ही सब संबंधर स्वाद मिलुछि सेथि पई तोमेव माताश्च पिता आदि सब महिमा एकमात्र परमात्मांक नामरे गायन हेउछि तेणु एहाकु वर्तमान समर ही महानता कुहाजिव जहा कि परमात्मांक सहित एहिभली संबंध जुड़ी होई तेणु परमात्मांक सहित एभली संपूर्ण संबंध जुड़ीबाकु हेब जहा द्वारा एकौसी जन्म पई सबु सुख मिली जीव एहाई हेउछि पुरुषार्थर सिद्धि एकौसी जन्मर नाम पुणि ठंडा हो जा नहीं एमिति भाव नहीं जे एकौसी जन्म पई जदि एबे एते पुरुषार्थ करिवो पुणि भी एकौसी जन्म परे तो तळकु खसिबाकु ही हेबो तेबे एथिरु सिद्धि कोन मिलला किंतु ड्रामा भितरे आत्मार जतिकी सर्वोत्तम सिद्धि निर्धारित रहिछि ताहा तो निश्चित मिलिबो बाबा आसी आमको संपूर्ण स्थिति रे पहुंचाई देउछन्ती किंतु आमे पिला मने बाबांको भूली जाउछु तेनो निश्चित भाबरे तळको खसिबाको ही पड़िबो एथिरे बाबांकर कोनोसी दोष नाही तेनो सबु दोष तो आमर अटे ना तेबे सत्ययुग एवं त्रेता युगर सारा सुखर आधार वर्तमान समयर एही जन्मर पुरुषार्थ परे ही निर्भर करु तेणु काहे कि आमे संपूर्ण पुरुषार्थ करी निजर सर्वोत्तम अभिनय को निधाजन करिबा पुरुषार्थ करी सही भली संपत्ति काहे कि न नेबा मनुष्य सर्वदा सुख पाई ही पुरुषार्थ करी थाए सुख दुखरो न्यारा हेबा पाई केही भी पुरुषार्थ करते नहीं ताहा तो ड्रामा शेषरे परमात्मा सी सबु आत्मामानं को दंड देई पवित्र करी पाट रो मुक्त करी थांती यहा परमात्मांकर कर्तव्य अटे से निजर निर्धारित समय रे आपे आपे आसी सब किछि सुनाई थांती जदि आत्मा मानन को पुनर्बार आसी अभिनय करबा को ही पड़िबो तेबे काहे की सर्वोत्तम अभिनय न करिबो मनुष्य सृष्टि को सुखदायी करूथिबा बाबा को जणा छि जे ए मनुष्य सृष्टि सुखदायी किपरि हेबो जे पर्यंत आत्मा माने पवित्र होइ नहंती से पर्यंत संसार मध्य सुखदायी होइ पारिबो नाही सेथि पई से आसी प्रथमे आपण मानन को ही पवित्र करुछंती एबे तो आत्मा भितरे मैला लागिछि प्रथमे सही मैला को ही सफा करबा को हेबो तापरे से आत्मिक शक्ति द्वारा प्रत्येक जनेसरो प्रमो प्रधानता परिवर्तन होई सतो प्रधानता आसिबो जहा को कहा जाउछि सत्ययुगी अवस्था बा गोल्डन एजेड स्टेज जहा द्वारा ए तत्व आदि सब किछि सत्ययुगी स्थिति को प्राप्त होई जानती किंतु प्रथमे आत्मार स्थितिर परिवर्तन होई थाए तबे आत्मा मानन को परिवर्तन करिबा वाला अर्थात आत्मा मानंको पवित्र करिबा वाला अधिकारी सही बाबा ही अटन। तुम्हें माने देखो छना एबे दुनिया किपरी बदली बार लागी छी। सेथि पई प्रथमे तो निजो को ही परिवर्तन करिबा को हेबो। जेते बेले आमे निजो को परिवर्तन करिनेबा तेबे जाई सही आधार रे दुनिया रो परिवर्तन हेबो। जदि ए पर्यंत आम मानंक भितरे परिवर्तन आसी नाही बा आमे निजो को ही परिवर्तन करिनाहू तेबे दुनिया किपरी परिवर्तन हेबो। सेथि पई निजो को चेक करो जेपरी आय व्यय रखिबा वाला प्रतिदिन राति रे निजर खाता को चेक करथंती आज मोर जमा केते हैला समस्ते निजर हिसाब रखिथंती ना तेही परी तुम मानंक मध्य निजर हिसाब रखिबा को हेबो जे सारा दिन भितरे मोर केते लाभ हैला एवं केते क्षति हैला। जदि क्षति अधिक होइथिबो तेबे आर दिन पई सावधान रहबा को हेबो। एही भली निजो उपरे ध्यान देई आमे निश्चित लाभ रे रहिबा एवं निजर पोजीशन रे पहुंचि पारिबा। एही भली निजो को चेक करी निजर परिवर्तन अनुभव करिबा दरकार। ए परि नहे जे आमे तो देवता निश्चित हेबो किंतु ताहा तो परे हेबो। एबे जे परि अछ ठीक अछ ना एबे थारो ही देवतार संस्कार धारण करबा को हेबो। ए पर्यंत जेउ पांच विकारर संस्कार थिला देखिवा को हेबो सेही सबो विकारी संस्कार गुड़िक परिवर्तन हेउछि त मो भितरे जो क्रोध आदि थिला ताहा बाहरी गलाणी त लोभ मोह आदि सबु जो विकारी संस्कार गुड़िक थिला ताहा परिवर्तन हेउछि त जदि से गुड़िक परिवर्तन होई चालीछि बा सेथिरु मो मुक्त हेउछि तेबे जाने नियो मु धीरे धीरे परिवर्तन हेउछि। जदि सेथिरु मुक्त हुई नहीं तेबे जाने नियो ए पर्यंत मु परिवर्तन हुई नहीं। तेनो परिवर्तन रो फरक अनुभव हेबा दरकार। निज भितरे प्रथमे परिवर्तन आसीबा दरकार। एमिति नुहे जे दिन सारा बिकारी खाता ही जमा हेउथिबो ए परि मध्य नहे जे मु तो दान पुण्य करूछि पास होइगला ना आमर जो कर्म रूपे खाता जमा हेउछि सेही अनुसारे ही आमको सतर्क होई चालिबा को हेबो। आमे जहा किछि भी करूछु सेथिरे कोनोसी विकारर वशवर्ती होई निजर विकर्मर खाता जमा करू नाहू तो एथिरे निज निज को संभालिबा को हेबो अर्थात ठीक रास्ता रे चलाइबा को हेबो। एही सबरो हिसाब अर्थात चार्ट रखिबा को पड़िबो एवं सुइबा पूर्वरो 10-15 मिनिट निज को देखिबा दरकार जे सारा दिनटी मोर किपरि बितला। केही केही तो नोट मध्य करिथांती काहें कि ना पूर्व जन्मर जो पापर बुझ मुंड पर रहिछे सेगुड़ी को मध्य समाप्त करबा को हेबो। सेथि पई बाबा आदेश देउछंती मते मने पकाओ ताहा मध्य देखिबा दरकार जे मु केते समय बाबांको मने पकाउछि। काहें गिना एही भली चार्ट रखिबा द्वारा आरज न पई सावधान रहिबो एवं सावधान रही धीरे धीरे पूरा सावधान होइ जइबो। ଏବଂ ତୁମର ପ୍ରତ୍ୟେକ କର୍ମ ବହୁତ ଭଲ ହୋଇଯିବ, ଆଉ କୌଣସି ପାପ କର୍ମ ହେବ ନାହିଁ। କାହିଁକି ନା ପାପ କର୍ମରୁ ତ ରକ୍ଷା ପାଇବାକୁ ହେବ ନା। ଆଚ୍ଛା ମିଠା 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 ମାଙ୍କର ମିଠା ମିଠା ସନ୍ତାନ ମାନଙ୍କ ପ୍ରତି ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଗୁଡ୍ ମର୍ଣ୍ଣିଂ। ସନ୍ଦେଶୀଙ୍କର ଶରୀର ଦ୍ଵାରା ସରସ୍ୱତୀ ମାଙ୍କ ସହିତ ଅବ୍ୟକ୍ତି ପ୍ରଭୁଙ୍କର ମିଳନ ଏବଂ ବାର୍ତ୍ତାଳାପ। ବେଟି ଶ୍ରୀ ରାଧେ, ଦେଖ ତୁମ ପାଖକୁ କିଏ ଆସି ବିରାଜମାନ ହୋଇଛନ୍ତି। କେତେ ବଡ ଶକ୍ତି ତୁମ ସହିତ କଥାବାର୍ତ୍ତା କରୁଛନ୍ତି। ମୋର ଆସିବାର ରହସ୍ୟ ଦ୍ଵାରା ତୁମେ ନିଜକୁ ମଧ୍ୟ ଜାଣିପାରିବ। ଆସିବା ବାଲାଙ୍କର ପୋଜିସନ ସହିତ ନିଜର ପୋଜିସନକୁ ଅର୍ଥାତ ପଦବୀକୁ ମଧ୍ୟ ଜାଣିପାରିବ। ହେ ରାଧେ ବେଟି, ତୁମେ ମୋର ଚମତ୍କାରୀ ଦେଖିବାକୁ ଚାହୁଁଛ। ଯଦି ମୁଁ ଚାହିଁବି ତେବେ ଗୋଟିଏ ସେକେଣ୍ଡରେ ବିନାଶ କରାଇବି, କିନ୍ତୁ କରୁ ନାହିଁ। କାହିଁକି ନା ଏ ବିରାଟ ଫିଲ୍ମ ଅନୁସାରେ ଯେଉଁ ଯେଉଁ କର୍ତ୍ତବ୍ୟ ଯାହା ଯାହା ଦ୍ଵାରା ସମ୍ପାଦିତ ହେବା ଦରକାର ତାହା ନିଶ୍ଚିତ ହେବ। ଅବ୍ୟକ୍ତ ପ୍ରଭୁ ଅନାଦି କାଇଦା କାନୁନକୁ ଜାଣିଛନ୍ତି, ତେଣୁ ସେ ଆସି ଅନାଦି କାଇଦା ଅର୍ଥାତ୍ ବିଧିବିଧାନର ପରିଚୟ ଦେଉଛନ୍ତି। ସାରା ସୃଷ୍ଟିର ଏହି ଅନାଦି ଖେଳ ଚାଲିଛି, ତେଣୁ ବାସ୍ତବିକ ରୂପରେ ଖେଳ ଚାଲିବା ପାଇଁ ସମୟ ଲାଗୁଛି। ଯଦି ଏତେ ବର୍ଷର ଖେଳକୁ ଏକ ସେକେଣ୍ଡରେ ପୁରା କରିଦେବି ତେବେ ବାକି ଖେଳ କଣ ଚାଲିବ। ତେଣୁ ଯେଉଁ ଯେଉଁ କଷ୍ଟକୁ ଯେପରି ଦେଖିବା ଅର୍ଥାତ୍ ସହନ କରିବା ଦରକାର ତାହା ସେହିପରି ହିଁ ଜଟିଳ ରହସ୍ୟର ସହିତ ପୁନରାବୃତ୍ତି ହେଉଛି। ଏହା ବଡ଼ ଜଟିଳ ପୁନରାବୃତ୍ତି ଅଟେ ଯାହାକୁ ହେ ମୋର ପ୍ରିୟ ରାଧେ ତୁମେ ଏବଂ ମୁଁ ଦେଖି କେତେ ହର୍ଷିତ ହେଉଛେ। ଏହି ବିରାଟ ଡ୍ରାମାର ସବୁ ଅଭିନୟ ପରୀକ୍ଷା ନେବା ପାଇଁ ହିଁ ତିଆରି ହୋଇଛି, ତେଣୁ ଏହି ଖେଳକୁ ପରିଚାଳିତ କରାଇବା ବାଲା ଯଦି ଚାହିଁବେ ତେବେ ଗୋଟିଏ ସେକେଣ୍ଡରେ ଏହି ଡ୍ରାମାକୁ ଡ୍ରପ୍ କରିଦେଇପାରିବେ, ଅର୍ଥାତ୍ ସମାପ୍ତ କରି ପୁନର୍ବାର ନୂଆ ରୂପରେ ଆରମ୍ଭ କରିପାରିବେ। କିନ୍ତୁ କରୁନାହାନ୍ତି, କାହିଁକି ନା ଈଶ୍ୱରଙ୍କୁ ମଧ୍ୟ ଏହିଭଳି ସାଧାରଣ ରୀତିରେ କର୍ତ୍ତବ୍ୟ କରିବାକୁ ପଡୁଛି। ସ୍ୱୟଂ ସର୍ବଶକ୍ତିବାନ ନିରାକାର ଈଶ୍ୱର ସାକାର ସ୍ୱରୂପରେ ଅଛନ୍ତି, କିନ୍ତୁ ସାଧାରଣ ବେଶରେ ଅଛନ୍ତି। ଏହା ହିଁ ତ ଭୁଲ ଭୁଲେୟାର ଖେଳ। ଏହାକୁ ଯିଏ ଜାଣିଛି ତାକୁ ହିଁ ସର୍ବଜ୍ଞ କୁହାଯିବ। ବେଟି ଶ୍ରୀ ରାଧେ, ମୋର ସମସ୍ତ ପ୍ରିୟ ବତ୍ସମାନଙ୍କୁ ଏହି ସହନ କରିବାର ମାର୍ଗକୁ ମଧ୍ୟ ନିଶ୍ଚିତ ଅତିକ୍ରମ କରିବାକୁ ହେବ। ଯଦି ମୁଁ ଚାହିଁବି ତେବେ ନିଜର ସନ୍ତାନ ମାନଙ୍କ ପାଇଁ ଏହାର ସହଜ ମାର୍ଗ ମଧ୍ୟ ତିଆରି କରିପାରିବି। କାହିଁକି ନା ସାକ୍ଷାତକାର କରାଇବାର ଚାବି ମୋ ପାଖରେ ଅଛି। ଯଦି କୌଣସି ବି ଧନବାନ ଭକ୍ତଙ୍କୁ କୌଣସି ଦେବତାର ସାକ୍ଷାତକାର କରାଇଦେବି ତେବେ ସେ ତାର ସବୁ ଧନ ସମ୍ପତ୍ତି ଯଜ୍ଞରେ ଯାହା କରିଦେବ। କାହିଁକି ନା ଈଶ୍ୱର ସବୁ ଧନବାନଙ୍କର ଧନବାନ ଅଟନ୍ତି, କିନ୍ତୁ ତୁମର ପିତା ଚାହୁଁଛନ୍ତି ଯେ ମୁଁ ମୋର ପ୍ରିୟ ଭିକାରୀ ସନ୍ତାନ ମାନଙ୍କୁ ରାଜକୁମାର ରାଜକୁମାରୀ କରିବି। ସେଥିପାଇଁ ତୁମେ ମାନେ ଏସବୁ ସହନ କରିବା ପରେ ଯାଇ ରାଜକୁମାର ରାଜକୁମାରୀ ହେବ। ବାବା ଜାଣିଛନ୍ତି ଯେ ପିଲାମାନଙ୍କୁ ଏହି ସହନ କରିବାର ମାର୍ଗକୁ ନିଶ୍ଚିତ ଅତିକ୍ରମ କରିବାକୁ ପଡିବ, କାରଣ ସହନ କରିବା ମଧ୍ୟ ଏକ ଈଶ୍ୱରୀୟ ଗୁଣ ବା ଦୈବୀ ଗୁଣ ଅଟେ, ଯେଉଁଥିରେ ହିଁ ଖୁସି ସମାହିତ ହୋଇ ରହିଛି। ଯେଉଁ ଗୁଣ ଆଧାରରେ ଈଶ୍ୱରୀୟ ସୁଖର ଅନୁଭୂତି ହୋଇଥାଏ, ତେବେ ସବୁକିଛି ସହନ କରିଦେଲେ, ସହନ କରୁଥିଲେ ମଧ୍ୟ ତୁମେମାନେ କେତେ ମୌଜରେ ରହୁଛ, ଏହା ହିଁ ହେଉଛି ଏହି ଗୋପନୀୟ ଜ୍ଞାନର ଚମତ୍କାରୀ। ଏହିଭଳି ଅନାସକ୍ତ ଯୋଗୀମାନେ ହିଁ ଥାଇ ସୁଖ ପ୍ରାପ୍ତ କରିଥାନ୍ତି। ଏବେ ତ ପରୀକ୍ଷାର ସମୟ ମଧ୍ୟ ପାଖେଇ ଆସିଲାଣି, ତେଣୁ ପ୍ରତ୍ୟେକ ସନ୍ତାନ ଆଗ ଆମେ ପରୀକ୍ଷା ଗୁଡିକୁ ପୂର୍ବରୁ ହିଁ ସମ୍ମୁଖରେ ରଖି ସେହି ଅଭ୍ୟାସ ଅନୁସାରେ ଚାଲୁଥାନ୍ତି। ଯଦିଓ କେହି କେହି ସନ୍ତାନ ମାନଙ୍କୁ ଖାଦ୍ୟ ପାନୀୟ ଇତ୍ୟାଦି ନ ମିଳିପାରିଥାଏ, ପୁଣି ବି ସର୍ବଦା ଚିନ୍ତାମୁକ୍ତ ରାଜା ହୋଇ ଉପସ୍ଥିତ ରହିଥାନ୍ତୁ। ଏହିଭଳି ନିଜର ସୁନ୍ଦର ଅବସ୍ଥାର ଅଭ୍ୟାସ ବହୁତ ସମୟ ଧରି ଜାରି ରଖିବାକୁ ପଡିବ। ଯଦି କେହି ଭାବୁଛନ୍ତି ଯେ ଅନ୍ତିମ ସମୟରେ ଆମେ ଆପେ ଆପେ ହୋଇଯିବୁ, ତେବେ ଏଭଳି ଭାବିବା ଅର୍ଥାତ୍ ନିଜକୁ ଧୋକା ଦେବା। ସେଥିପାଇଁ ପୂର୍ବରୁ ହିଁ ସାବଧାନ ହୋଇ ରହିବାକୁ ହେବ। ମୋର ଅତି ପ୍ରିୟ ସନ୍ତାନ ମାନେ ଯୁଗରେ ତ ବସୁଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ସେଇ ଲାଇଟ୍ର ତେଜ ମୋର ବତନ ଅର୍ଥାତ୍ ରହିବାର ସ୍ଥାନ ପର୍ଯ୍ୟନ୍ତ ପହଞ୍ଚି ନାହିଁ। ଯେତେବେଳେ ସମସ୍ତେ ଲାଇଟ୍ ସ୍ୱରୂପ ହୋଇ ଉପସ୍ଥିତ ରହିବେ, ସେତେବେଳେ ସେମାନଙ୍କର ଯୁଗର ତେଜ ସାରା ମୋର ବତନରେ ପର୍ଯ୍ୟନ୍ତ ଆସିବ, ତେବେ ଯାଇ ପ୍ରତ୍ୟେକଙ୍କର ସମ୍ପୂର୍ଣ୍ଣ ଲାଇଟ୍ ତାଙ୍କ ଭିତରେ ପ୍ରବେଶ କରିବ। ସେତେବେଳେ ଯାଇ ଶକ୍ତିମାନଙ୍କର ମହିମା ଜଣା ପଡିବ। ତେଣୁ ସମସ୍ତଙ୍କୁ ନିଜର ନିଶ୍ଚୟରେ ଏଭଳି ସ୍ଥିର ହୋଇ ରହିବାକୁ ହେବ, ଯାହାକି ମୁଁ ମଧ୍ୟ ଯଦି ସେହି ଆସନରୁ ଖସାଇବାକୁ ଚାହିଁବି, ତେବେ ବି ଖସାଇ ପାରିବି ନାହିଁ। ହେ ଶିରୋମଣି ଶକ୍ତି ରାଧେ, ଶକ୍ତିମାନଙ୍କୁ ଜ୍ଞାନର ନିଷ୍ଠା ବଳରେ ଏବଂ ମୁଖ ଦ୍ୱାରା ଜ୍ଞାନ ମୁରଲୀ ବଜାଇବାରେ ପ୍ରସ୍ତୁତ ରହିବା ଦରକାର। ତୁମକୁ ନିଜର ଏକରସ ଈଶ୍ୱରୀୟ ଦୃଷ୍ଟି ଦ୍ୱାରା ସମସ୍ତଙ୍କୁ କୃତାର୍ଥ କରି ନିଜର ମଧୁର ବାଣୀ ଦ୍ୱାରା ପରିଚୟ ଦେବାକୁ ହେବ ଯେ ମୁଁ କିଏ ଏବଂ ମୋର ପିତା କିଏ, ଏବଂ ବ୍ରହ୍ମାଙ୍କ ଶରୀରରେ କିପରି ଭଗବାନ ପ୍ରତ୍ୟକ୍ଷ ହେଉଛନ୍ତି, ଯିଏକି ଏହି ଅନ୍ତିମ ସମୟରେ ଆସୁରୀ ଦୁନିଆକୁ ସମାପ୍ତ କରି ନିଜର ସ୍ୱଦେଶକୁ ଏବଂ ଦୈବୀ ଦୁନିଆକୁ ନେଇଯାଉଛନ୍ତି। ହେ ରାଧେ ବେଟି, ଯେତେବେଳେ ସମସ୍ତଙ୍କର ଅବସ୍ଥା ଦୀପକର ଜ୍ୟୋତି ସଦୃଶ ସ୍ଥିର ରହିବ, ସେତେବେଳେ ଯାଇ ଅନ୍ତିମ ସୂକ୍ଷ୍ମ ପ୍ରେରଣା ଗୁଡିକୁ ଗ୍ରହଣ କରି ନିଜର କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ସିଦ୍ଧି କରିପାରିବେ। ତେବେ ଯାହାର ଯେତିକି ଜ୍ଞାନ ଅନୁସାରେ ଅବସ୍ଥା ହୋଇଥିବ, ସେ ସେହି ଅନୁସାରେ ପ୍ରେରଣା ଗୁଡିକୁ ଗ୍ରହଣ କରିପାରିବ, ଏବଂ ଯେତେ ଯେତେ ସେହି ଅବସ୍ଥାରେ ସବୁବେଳେ ରହିବ, ସେତେ ସେତେ ସମ୍ପୂର୍ଣ୍ଣ ପ୍ରେରଣା ଗୁଡିକ ଅନୁଭବ ହୋଇପାରିବ। ଓହୋ ରାଧେ ବେଟି, ମୋର ସ୍ୱରୂପକୁ ତ ଦେଖ, କଣ ମୋର ବତ୍ସମାନେ ମୋର ସ୍ୱରୂପକୁ ଦେଖିପାରୁନାହାନ୍ତି? ମୁଁ କିପରି ଅଖଣ୍ଡ ଜ୍ୟୋତି ତତ୍ତ୍ୱରୁ ଆସି ସାକ୍ଷାତ ପ୍ରବେଶ କରି କଥା କହୁଛି, ମୋ ଦ୍ୱାରା ହିଁ ଏହିସବୁ ସାକ୍ଷାତକାର ଗୁଡିକ ହେଉଛି, କାହିଁକି ନା ମୁଁ ହିଁ ସମସ୍ତଙ୍କର ମୂଳ ସମୂହ ଅଟେ। ଦେଖ ପ୍ରକୃତି ମଧ୍ୟରେ କିପରି ଜ୍ଞାନର ଲାଇଟ୍ ଚମକୁଛି, ବତ୍ସମାନେ କେବଳ ଏତିକି ବିଚାର କରନ୍ତୁ ଯେ ଓହୋ, ଯାହାଙ୍କୁ ସାରା ସୃଷ୍ଟି ଡାକୁଛି ସେହି ସ୍ୱୟଂ ସର୍ବଶକ୍ତିବାନ ଈଶ୍ୱର ଏହି ଯଜ୍ଞରେ ଆମ ପିଲାମାନଙ୍କ ସମ୍ମୁଖରେ ଉପସ୍ଥ ଅଛନ୍ତି। ତାଙ୍କର ଶୀତଳ କୂଳରେ ବସିଲେ ହୃଦୟ ଶାନ୍ତି ହୋଇଯାଉଛି। ତେଣୁ ଯଦି ରଚନାକୁ ତାର ରଚୟିତା ମିଳିଗଲେ ତେବେ ତାଙ୍କୁ ଛାଡ଼ି ତାଙ୍କର ରଚନାମାନଙ୍କର କୌଶଳକୁ କାହିଁକି ଯିବା। ସବୁଠାରୁ ଉଚ୍ଚରୁ ଉଚ୍ଚ ନିଜେ ସର୍ବଶକ୍ତିର ଅଧିକାରୀ ହେଇ ଅନ୍ୟକୁ ଅଧିକାରୀ ଯାହାଙ୍କଠୁ ସମସ୍ତ ଶକ୍ତି ପ୍ରକଟ ହୋଇଛି, ଯଦି ତାଙ୍କର ପରିଚୟ ମିଳିଯାଇଛି ତେବେ ତାଙ୍କର କୂଳ ଛାଡ଼ିବା ଅସମ୍ଭବ ହୋଇଯିବ। ଯେତେବେଳେ ସ୍ୱୟଂ ରଚୟିତାଙ୍କର ପରିଚୟ ମିଳିଯିବ ସେତେବେଳେ ହିଁ ଜାଣିପାରିବ ଯେ ଇଏ କିଏ। ବୁଝିଲ ତ ଶିରୋମଣି ରାଧେ? ଆଚ୍ଛା, ଓମ୍ ଶାନ୍ତି। ବରଦାନ ସର୍ବଦା ଅତୀନ୍ଦ୍ରିୟ ସୁଖର ଝୁଲାରେ ଝୁଲୁଥିବା ସଙ୍ଗମ ଯୁଗର ସର୍ବ ଅଲୌକିକ ପ୍ରାପ୍ତି ଗୁଡିକରେ ସମ୍ପନ୍ନ ଭବ। ଯେଉଁ ପିଲାମାନେ ଅଲୌକିକ ପ୍ରାପ୍ତି ଗୁଡିକରେ ସର୍ବଦା ସମ୍ପନ୍ନ ଅଛନ୍ତି ସେମାନେ ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲିଥାନ୍ତି। ସେହିପରି ସର୍ବଶକ୍ତିବାନ ପରମାତ୍ମାଙ୍କର ସେପରି ସର୍ବପ୍ରାପ୍ତି ସମ୍ପନ୍ନ ବ୍ରାହ୍ମଣ ମାନଙ୍କର ଝୁଲା ହେଲା ଅତୀନ୍ଦ୍ର ସୁଖର ଝୁଲଣା। ଏହି ଝୁଲଣାରେ ସର୍ବଦା ଝୁଲୁଥାଅ, କେବେ ବି ଦେହ ବିମାନରେ ଆସ ନାହିଁ। ଯେଉଁମାନେ ଝୁଲଣାରୁ ଓହ୍ଲାଇ ମାଟି ଉପରେ ପାଦ ରଖିଥାନ୍ତି ସେମାନେ ମଇଳା ହୋଇଯାନ୍ତି। ତେଣୁ ଉଚ୍ଚରୁ ଉଚ୍ଚ ପିତାଙ୍କର ସ୍ୱଚ୍ଛ ପିଲାମାନେ ସର୍ବଦା ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲୁଥାନ୍ତି। ସେମାନେ କେବେ ହେଲେ ମାଟି ଉପରେ ପାହୁଚ ରଖିପାରିବେ ନାହିଁ। ସ୍ଲୋଗାନ ମୁଁ ତ୍ୟାଗୀ ଅଟେ। ଏହି ଅଭିମାନର ତ୍ୟାଗ ହିଁ ସଚ୍ଚା ତ୍ୟାଗ ଅଟେ। ଅବ୍ୟକ୍ତ ଇସାରା ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ମନୋବୃତ୍ତି ଏବଂ ଅନ୍ତର୍ମୁଖୀ ହୁଅ। ଯଦି ନିଜକୁ ଅକାଳ ମୂରତ ଆତ୍ମା ମନେ କରିବ ତେବେ ଅକାଳ ମୂରତ ବାବାଙ୍କ ଠାରୁ ଅକାଳ ଦୁର୍ଭିକ୍ଷରୁ ଏବଂ ସର୍ବ ସମସ୍ୟା ଠାରୁ ସୁରକ୍ଷିତ ରହିପାରିବ। ମାନସିକ ଚିନ୍ତା ଏବଂ ମାନସିକ ପରିସ୍ଥିତି ଗୁଡିକୁ ଦୂର କରିବାର ଏକମାତ୍ର ଉପାୟ ହେଲା ନିଜର ଏହି ପୁରୁଣା ଶରୀରର ଚେତନାକୁ ସମାପ୍ତ କରିବା। ଏବେ ନିଜର ଦେହ ଅଭିମାନକୁ ସମାପ୍ତ କରିବା ଦ୍ୱାରା ସବୁ ପ୍ରକାରର ପରିସ୍ଥିତି ଆପେ ଆପେ ସମାପ୍ତ ହୋଇଯିବ। ଓମ୍ ଶାନ୍ତି।